ମୋ ଫୋନରେ ଯୋଉ ଝରଣା ପୃଷ୍ଟି ଯିଏ ପାଣି ପାଇଁ କମ୍ପ୍ଲେନ୍ ଦେଇଥିଲେ, ତାଙ୍କର ଫୋନ ନଥିବାରୁ ସେ ମୋ ଫୋନରେ ତାଙ୍କ କମ୍ପ୍ଲେନ୍ ରଖିଥିଲେ। ଆମର ଏପଟରେ ପାଣିଟା ଟିକେ କମ୍ ସମୟ ଆସୁଥିଲା, ସେଥିପାଇଁ ସେ ସେଦିନ ଆମର ଜନହିତକାରୀ ଯୋଉ ସେଥିରେ କମ୍ପ୍ଲେନ୍ ଦେଇଥିଲେ କି ଆମର ଟିକେ ଅଧିକ ସମୟ ପାଣିଟା ଦେବା ପାଇଁ। ସେ ତାପରେ ଆମର ସିଏ ମୋ ଫୋନରେ କମ୍ପ୍ଲେନ୍ ଦେଲା ପରେ BMC ମୋ ପାଖକୁ ଫୋନ୍ ଆସିଥିଲା। ଫୋନ୍ ଆସିଥିଲା କି ପାଣି କ'ଣ କମ୍ପ୍ଲେନ୍ ଥିଲା। ମୁଁ କହିଥିଲି ସେଇ କଥା କି ପାଣି କମ୍ ସମୟ ଆସୁଛି ବୋଲି ଆମର ସେଥିପାଇଁ ଝରଣା ପୃଷ୍ଟି କମ୍ପ୍ଲେନ୍ ରଖିଥିଲେ। ତାପରେ ସେମାନେ ଆମକୁ ଏବେ ପାଣିଟା ଟିକେ ଅଧିକ ସମୟ ଆସୁଛି, ଏବେ କିଛି ଅସୁବିଧା ହେଉନି ପାଣି ପାଇଁ ଆମର।